ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଅତିରିକ୍ତ ଏଲ୍ପିଜି ଉତ୍ପାଦନ କରିବାକୁ ତୈଳ ବିଶୋଧନାଗାରଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସରକାର. ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରତ୍ୟାହାରର ସମୟସୀମା ଶେଷ ପରେ ପଶ୍ଚିମବଙ୍ଗର 5 ଜଣ ଏବଂ ଆସାମର 3 ଜଣ ପ୍ରାର୍ଥୀ ବିଜୟୀ ଘୋଷିତ. କେରଳ ଏବଂ ତାମିଲନାଡୁକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ବହୁବିଧ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ନେପାଳ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି 2/3 ବହୁମତ ଆଡ଼କୁ ଅଗ୍ରସର. ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟର ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ. ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଅତିରିକ୍ତ ଏଲ୍ପିଜି ଉତ୍ପାଦନ କରିବାକୁ ତୈଳ ବିଶୋଧନାଗାରଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି. ଇନ୍ଧନ ଯୋଗାଣରେ ସୃଷ୍ଟ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି, ଘରୋଇ ଏଲ୍ପିଜି ଯୋଗାଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି. ମହଜୁଦ ଏବଂ କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟରେ ବୁକିଂ ଅବଧି ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି. ଗୋଟିଏ ଏଲ୍ପିଜି ବୁକିଂର 25 ଦିନ ପରେ ଅନ୍ୟଟି ବୁକିଂ କରିବାର ନିୟମାବଳୀ ଜାରି କରାଯାଇଛି. ଆମଦାନୀ ହୋଇଥିବା ଏଲ୍ପିଜିକୁ ହସ୍କିଟାଲ ଏବଂ ଶିକ୍ଷାନୁଷ୍ଠାନ ଭଳି ଅତ୍ୟାବଶ୍ୟକ କ୍ଷେତ୍ରକୁ ପ୍ରାଥମିକତାର ସହ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି. ତେବେ ରେସ୍ତୋରାଁ, ହୋଟେଲ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ଏଲ୍ପିଜି ଯୋଗାଣର ଆବଶ୍ୟକତାକୁ ସମୀକ୍ଷା କରିବା ଲକ୍ଷ୍ୟ ନେଇ ତୈଳ ବିପଣନ କମ୍ପାନୀଗୁଡ଼ିକର 3 ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି. ରାଜ୍ୟସଭାର ନିର୍ବାଚନରେ ପଶ୍ଚିମବଙ୍ଗର 5 ଜଣ ଏବଂ ଆସାମର 3 ଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି. ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିଲା. ଏହାପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦଳର ପ୍ରାର୍ଥୀ ବାବୁଲ ସୁପ୍ରିୟୋ, କୋଏଲ ମଲ୍ଲିକ, ରାଜୀବ କୁମାର ଏବଂ ମେନକା ଗୁରୁସ୍ୱାମୀ ଓ ବିଜେପିର ରାହୁଲ ସିହ୍ନାଙ୍କୁ ବିଜୟୀ ଘୋଷଣା କରାଯାଇଛି. ସେମାନଙ୍କୁ ବିଜୟ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି. ସେହିଭଳି ଆସାମର ଶାସକ ଏନ୍ଡିଏ ମେଣ୍ଟର ସମସ୍ତ 3 ଜଣଯାକ ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ରାଜ୍ୟସଭାକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ଘୋଷଣା କରାଯାଇଛି. ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେମାନେ ଗତକାଲି ପ୍ରମାଣପତ୍ର ହାସଲ କରିଛନ୍ତି. ଏହି ପ୍ରାର୍ଥୀମାନେ ହେଲେ ବିଜେପିର ଯୋଗେନ ମୋହନ ଏବଂ ତେରେସ ଗୋୱାଲ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବେରାଲ ଦଳର ପ୍ରମୋଦ ବୋରୋ. ବିରୋଧୀ କଂଗ୍ରେସ ପକ୍ଷରୁ ଏହି ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଦିଆଯାଇ ନଥିଲା. ଓଡ଼ିଶାରେ କୌଣସି ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି, ଫଳରେ 5 ଜଣଯାକ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି. ପ୍ରଯୁକ୍ତିବିଦ୍ୟା ଗଣମାଧ୍ୟମ ମନୋରଞ୍ଜନରେ ପ୍ରାଥମିକ ଭୂମିକା ଗ୍ରହଣ କରୁଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ସବ୍କା ସାଥ୍ ସବ୍କା ବିଶ୍ୱାସ, ଲୋକଙ୍କ ଆକାଂକ୍ଷା ପୂରଣ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରି ଗତକାଲି ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶର ସୃଜନଶୀଳତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ୱେବ୍ସ ପ୍ଲାଟଫର୍ମ କାର୍ଯ୍ୟକ୍ଷମ କରାଯାଇଛି. ଦେଶର ସଂସ୍କୃତି, ଖାଦ୍ୟ ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକ ସହ ଭାରତର ସୃଜନଶୀଳ ଅର୍ଥନୀତି ସମ୍ପର୍କରେ ବିଶ୍ୱ ଅବଗତ ହୋଇଛି. ଇତିମଧ୍ୟରେ ୱେବ୍ସ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମ ପାଲଟିଛି. ଏହା ନୀତି ନିର୍ଦ୍ଧାରକ ଏବଂ ଉଦ୍ୟୋଗୀଙ୍କୁ ବିକାଶର ମାର୍ଗ ଉପରେ ମତ ବିନିମୟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି, ଦେଶର ସୃଜନଶୀଳ କ୍ଷେତ୍ର ପାଇଁ ୱେବ୍ସ ପାଖାପାଖି 1,000 କୋଟି ଟଙ୍କାର ବ୍ୟବସାୟ ଆଣିପାରିଛି. ଶିକ୍ଷା, ନିଯୁକ୍ତି, ଉଦ୍ୟୋଗ, ନବସୃଜନ ଏବଂ ଗବେଷଣା କ୍ଷେତ୍ରକୁ ଆଗାମୀ ବଜେଟ୍ ପ୍ରୋହାହନ ପ୍ରଦାନ କରିବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି. ନୂଆଦିଲ୍ଲୀରେ ଗତକାଲି ସବ୍କା ସାଥ୍ ସବ୍କା ବିଶ୍ୱାସ, ଲୋକଙ୍କ ଆକାଂକ୍ଷା ପୂରଣ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାର ଉଦ୍ଯାପନୀ ଅଧିବେଶନରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ସମାବେଶୀ ଏବଂ ସହଜ ଶିକ୍ଷା ପ୍ରଣାଳୀକୁ ସମର୍ଥନ କରୁଛି. ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ଅଂଶଗ୍ରହଣ ନେଇ ଶାସନ ପ୍ରକ୍ରିୟା ଅଧିକ ସନ୍ତୁଳିତ ତଥା ସୁବ୍ୟବସ୍ଥିତ ହୋଇପାରିଛି. ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ଅଂଶୀଦାରଙ୍କୁ ସେମାନଙ୍କ ମୂଲ୍ୟବାନ ପରାମର୍ଶ ଓ ଦୂରଦୃଷ୍ଟି ପାଇଁ ଶ୍ରୀ ଧନ୍ୟବାଦ ଜଣାଇଛନ୍ତି. ଶିକ୍ଷାରୁ ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା, ଭବିଷ୍ୟତ ପାଇଁ ପ୍ରସ୍ତୁତ ପାଠ୍ୟକ୍ରମକୁ ବିକଶିତ କରିବା, ଦକ୍ଷତା କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ନେଇ ଏହି ଅଧିବେଶନରେ ମତ ବିନିମୟ ହୋଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ.
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କେରଳ ଓ ତାମିଲନାଡୁ ଗସ୍ତରେ ଯିବେ। ଅପରାହ୍ନ 1:30ରେ କେରଳର ଏର୍ଣ୍ଣାକୁଲମ୍ଠାରେ ପ୍ରାୟ 10,800 କୋଟି ଟଙ୍କାର କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଆୟୋଜିତ ସମାବେଶକୁ ଶ୍ରୀ ମୋଦି ସମ୍ବୋଧନ କରିବେ। ପରେ ତାମିଲନାଡୁ ତିରୁଚିରାପଲ୍ଲୀଠାରେ ପ୍ରାୟ 5,650 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଆର୍ଏସ୍ପି 2/3 ବହୁମତ ଆଡ଼କୁ ଅଗ୍ରସର ହେଉଛି। ଗତ ସନ୍ଧ୍ୟା ସୁଦ୍ଧା ପ୍ରତ୍ୟକ୍ଷ ମତଦାନ ଅଧୀନରେ 125 ଆସନ ହାସଲ କରିପାରିଛି। ଆନୁପାତିକ ଭୋଟିଂ ବ୍ୟବସ୍ଥା ଅଧୀନରେ ଆର୍ଏସ୍ପି 48,29,910 ଭୋଟ୍ ପାଇଛି। ସିଧାସଳଖ ମତଦାନ ବ୍ୟବସ୍ଥାରେ ଘୋଷିତ ହୋଇଥିବା 164 ଆସନ ମଧ୍ୟରୁ ଆର୍ଏସ୍ପି 125 ଆସନ ହାସଲ କରିଥିବାବେଳେ ନେପାଳୀ କଂଗ୍ରେସ ଏନ୍ସି 18, ସିପିଏନ୍ ୟୁଏମ୍ଏଲ୍ 9 ଆସନ, ନେପାଳ କମ୍ୟୁନିଷ୍ଟ ପାର୍ଟି ଏନ୍ସିପି 7, ଶ୍ରମ ସଂସ୍କୃତି ପାର୍ଟି ଏସ୍ଏସ୍ପି 3, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଆର୍ପିପି 1 ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଆନୁପାତିକ ଭୋଟିଂ ବ୍ୟବସ୍ଥା ଅଧୀନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ମଧ୍ୟ 48 ଅତିରିକ୍ତ ଆସନ ହାସଲ କରିବାର ଆଶା କରାଯାଉଛି, ଫଳରେ 275 ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ଆର୍ଏସ୍ପି 2/3 ସଂଖ୍ୟାଗରିଷ୍ଠତା ହାସଲ କରିବ। ପ୍ରଥମଥର ପାଇଁ ନେପାଳରେ ମାଧେସୀ ସମ୍ପ୍ରଦାୟ ଜଣେ ବ୍ୟକ୍ତି ବାଲେନ୍ଦ୍ର ଶାହା ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ସେ ମଧ୍ୟ ନେପାଳ ଇତିହାସରେ ସବୁଠାରୁ କମ୍ ବୟସ୍କ ନିର୍ବାଚିତ ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାନିଛାନେ ଏବଂ ନେତା ବାଲେନ୍ଦ୍ର ଶାହାଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ଯୋଗେ ସେମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ପାରସ୍କରିକ ସମ୍ପର୍କ ବୃଦ୍ଧି, ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ସହଭାଗିତାର ସହ କାର୍ଯ୍ୟ କରିବାକୁ ଭାରତର ପ୍ରତିଶ୍ରତିବଦ୍ଧତାକୁ ପ୍ରକାଶ କରିଛନ୍ତି। ଇରାନ୍ ଉପରେ ଆମେରିକା ଇସ୍ରାଏଲ୍ର ଆକ୍ରମଣ ଏବଂ ୟୁକ୍ରେନ୍ ବିବାଦ ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଛି। ଟେଲିଫୋନ୍ ମାଧ୍ୟମରେ ହୋଇଥିବା ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି ପୁଟିନ୍ଙ୍କ କୂଟନୈତିକ ପରାମର୍ଶଦାତା ୟୁରି ଉସାକୋଭ୍ କହିଛନ୍ତି, ଗତ ଡିସେମ୍ବର ମାସର ଆଲୋଚନା ପରେ ପ୍ରଥମଥର ପାଇଁ ଦୁଇ ବିଶ୍ୱନେତାଙ୍କ ମଧ୍ୟରେ 1 ଘଣ୍ଟା ଧରି କଥାବାର୍ତ୍ତା ହୋଇଛି। ୱାଶିଂଟନ୍ ଏଭଳି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଇରାନ୍ ବିରୁଦ୍ଧରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣକୁ ରାଜନୈତିକ ତଥା କୂଟନୈତିକ ମାର୍ଗରେ ସମାଧାନ କରିବାକୁ ରାଷ୍ଟ୍ରପତି ପୁଟିନ୍ ଆହ୍ୱାନ ଦେଇଛନ୍ତି ବୋଲି ଉସାକୋଭ୍ କହିଛନ୍ତି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକର ସ୍ଥାୟୀ କମିଟି ସ୍କୋବାର 35ତମ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ଲକ୍ଷ୍ୟ ନେଇ ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଏହି ବୈଠକର ଆୟୋଜନ କରାଯାଇଛି। ପେନ୍ସନ୍ ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଏହା ସହାୟକ ହେବା ସହ ସେମାନଙ୍କ ଜୀବନଧାରଣ ମାନରେ ଏହି ବୈଠକରେ ଉନ୍ନତି ଆଣିବ ବୋଲି ବିଭାଗ ଆଶା ବ୍ୟକ୍ତ କରିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଆନ୍ତର୍ଜାତିକ ମ୍ୟାଲେରିଆ ସମ୍ମିଳନୀ 2026 ଉଦ୍ଯାପିତ ହୋଇଛି। ଦେଶ ତଥା ବିଶ୍ୱର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଗବେଷକ ମ୍ୟାଲେରିଆ ନିରାକରଣ ପାଇଁ ସଶକ୍ତ ପଥ ଉନ୍ମୁକ୍ତ କରିବାରେ ଏହି ତିନିଦିନିଆ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟର ଗତକାଲି ଅନୁଷ୍ଠିତ ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ହାଇଦ୍ରାବାଦଠାରେ ଗତ ସନ୍ଧ୍ୟାରେ ପୁଲ୍ ବି'ର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ 2 ଲେଖାଏଁ ଗୋଲ୍ ଦେଇଥିଲେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଅତିରିକ୍ତ ଏଲ୍ପିଜି ଉତ୍ପାଦନ କରିବାକୁ ତୈଳ ବିଶୋଧନାଗାରଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସରକାର। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରତ୍ୟାହାରର ସମୟସୀମା ଶେଷ ପରେ ପଶ୍ଚିମବଙ୍ଗର 5 ଏବଂ ଆସାମର 3 ପ୍ରାର୍ଥୀ ବିଜୟୀ ଘୋଷିତ। କେରଳ ଏବଂ ତାମିଲନାଡୁକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବହୁବିଧ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଶିଳାନ୍ୟାସ। ନେପାଳ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଦୁଇ ତୃତୀୟାଂଶ ବହୁମତ ଆଡ଼କୁ ଅଗ୍ରସର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟର ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ।